ପ୍ରସିଦ୍ଧ ଗାଳ୍ପିକ ତରୁଣକାନ୍ତି ମିଶ୍ରଙ୍କର ଗଳ୍ପ କୋମଳ ଗାନ୍ଧାରର ଦ୍ୱିତୀୟ ଭାଗ। ସୁମନ୍ୟୁର କବିତା ବି ମୁଁ ଠିକ୍ ରୂପେ ବୁଝିପାରୁନଥିଲି। ଦୁର୍ବୋଧ୍ୟ ପଦଗୁଡ଼ିକ ଦେଖାଇ ମୁଁ ପଚାରେ, ଏଇ ଧାଡ଼ିର ମାନେ କ'ଣ କହିଲ? ସେ ମୋତେ ବୁଝାଇବାକୁ ଚେଷ୍ଟା କରେ, କିନ୍ତୁ ଗୋଟାଏ କବିତା ପଢ଼ି ମୁଁ ଚମକି ଉଠିଥିଲି। ମୋର ଗଣିତ ସର୍ବସ୍ୱ ମନରେ ବି ତାହା ଗାର ଟାଣି ଦେଇଥିଲା କିଛି ସମୟ ପାଇଁ। ଏଇ କବିତାଟି ତମେ ତାକୁ ନେଇ ଲେଖିଛ? ସୁମନ୍ୟୁର ଗୋଟିଏ ଭୀଷଣ ଅପରାଧ ଯେମିତି ମୋ ଆଖିରେ ଧରା ପଡ଼ିଯାଇଛି। ସେ ଲଜ୍ଜିତ ଭାବରେ ତଳକୁ ମୁହଁ ପୋତିଦେଲା, କିଛି କହିଲା ନାହିଁ। କିନ୍ତୁ ଏ କିପରି ସମ୍ଭବ, ଯାହା ସହିତ ସେ କେବେ ଦିନେ ବି କଥାବାର୍ତ୍ତା କରିନାହିଁ, ଯାହା ସାମ୍ନାରେ ପହଞ୍ଚିଗଲେ ସେ ପଳାଇଯିବାକୁ ବାଟ ପାଇନାହିଁ, ତାକୁ ନେଇ ସେ କବିତା ଲେଖିବ? ସୁମନ୍ୟୁ ମୋତେ ଭୟ ଆଖିରେ ଚାହିଁଲା, ଡରିଲା ଆଉ ଥର ଥର ସ୍ୱରରେ କହିଲା, ଏକଥା କାହାକୁ କହିବ ନାହିଁ, ତମକୁ ବିଦ୍ୟାର ନା। ନା, ମୁଁ କାହାକୁ କହିବି ନାହିଁ, ମୁଁ ଆଶ୍ୱାସନା ଦେଇ କହିଲି। କିନ୍ତୁ ତା ସହିତ ମୋର କୌତୁହଳ ମଧ୍ୟ ଆସିଲା, ପଚାରିଲି, ଇନ୍ଦୁକୁ ତୁମେ ଏଇ କବିତାଟି ଦେଖେଇଛ? ଆତଙ୍କିତ ହୋଇ ସୁମନ୍ୟୁ କହିଲା, ନା ନା, ମୁଁ କେବେ ଦେଖାଇବି ନାହିଁ। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, ଯାହା ଉଦ୍ଦେଶ୍ୟରେ ଏଇ କବିତା ଲେଖା, ତାକୁ ସେଇଠି ଲୁଚାଇ ରଖିବାର ଏତେ ଚେଷ୍ଟା କାହିଁକି? କିଛି ସମୟ ଚୁପ୍ ରହି ସୁମନ୍ୟୁ କହିଥିଲା, ଏ କବିତା ମୁଁ ତାଙ୍କୁ କେବେ ଦେଖାଇବି ନାହିଁ, କେବେ ନାହିଁ। ଯଦି ସେ ଜାଣିପାରନ୍ତି ଯେ ତାଙ୍କୁ ନେଇ ମୁଁ କବିତା ଲେଖିଛି, ତେବେ କ'ଣ ହେବ? ମୁଁ ବୁଝିପାରିଲି ନାହିଁ। ତେବେ ସତ କହୁଛି, ମୁଁ ଆଉ ବଞ୍ଚିବି ନାହିଁ, ସତ କହୁଛି, ମୁଁ ଆତ୍ମହତ୍ୟା କରିଦେବି। ତାପରେ ସେ ମୋ ହାତରୁ ସେଇ କବିତା ଖଣ୍ଡକ ଛଡ଼ାଇ ନେଇଗଲା, କାଗଜଟି ଅତି ଯତ୍ନରେ ଭାଙ୍ଗି ପକେଟରେ ପୁରେଇଲା। ଏଇ ଘଟଣା ଘଟିବାର କିଛି ଦିନ ପରେ ସେ ମୋତେ ଚୁପି ଚୁପି ଗୋଟିଏ କଥା ପଚାରିଲା। ପ୍ରଶ୍ନଟି ସେମିତି କିଛି ଗଭୀରତା ହୁଏତ ନାହିଁ, କିନ୍ତୁ ସେଇ ବୟସରେ ଏଇ ପ୍ରଶ୍ନଟି ଥିଲା ଏକାନ୍ତ ମାରାତ୍ମକ। ସେ ପଚାରିଲା, ଏଇଟା କ'ଣ ନିହାତି ପାପ କଥା? କେଉଁ କଥାଟା? ଏଇ ମାନେ ତମେ ଖରାପ ଭାବିବ, କିନ୍ତୁ ମୁଁ ସୁମନ୍ୟୁର କୁଣ୍ଠା ଦେଖି ଟିକେ ଭରସା ଦେବା ପରି କହିଲି, କୁହ, ମୁଁ ଆଦୌ ଖରାପ ଭାବି ନାହିଁ। ରହି ରହି ଚାପା ଓ ମ୍ରିୟମାଣ ସ୍ୱରରେ ସୁମନ୍ୟୁ ପଚାରିଲା, ଏଇ ଯେ ମୁଁ ଯେ ମନେ ମନେ ଇନ୍ଦୁକୁ ଲଭ୍ କରୁଛି, ଏଇଟା କ'ଣ ନିହାତି ପାପ କଥା? ଇସ୍, ପାପ ନୁହେଁ, ପାତେବେ କ'ଣ, ଏ ନିହାତି ଖରାପ କଥା। ମୁଁ ଯେଉଁ ସ୍ୱରରେ କଥା କହିଲି ତାହା ମୋର ନିଜସ୍ୱ ସ୍ୱର ନୁହେଁ, ଅଭିଭାବକଙ୍କୁ ଅନୁକରଣ କରିଥିବା ଗମ୍ଭୀର ଗଳା। ସୁମନ୍ୟୁ ତଳକୁ ମୁହଁ ପୋତି କିଛି କ୍ଷଣ ବସି ରହିଲା। ମୋ ଠାରୁ ସେ ଟିକେ ପ୍ରଶୟପୂର୍ଣ୍ଣ କଥା ଶୁଣିବାକୁ ଆଶା କରିଥିଲା ହୁଏତ, ମୁଁ କିନ୍ତୁ ସେତକ ପ୍ରଶ୍ରୟ ଦେଇପାରିଲି ନାହିଁ। ଝିଅଙ୍କ ସମ୍ପର୍କରେ ମୋର ଯେତେ କିଛି କୌତୁହଳ ଓ ଆଗ୍ରହ ଥିଲେ ମଧ୍ୟ ଗୁରୁଜନଙ୍କ ତୀକ୍ଷ୍ଣ ନଜର ଓ କଠିନ ଶାସନ ଭିତରେ ଗଢ଼ି ଉଠିଥିବା ଏକ ଅକାଳ ପରିପକ୍ୱ ବିବେକ ଭିତରୁ ଏତିକି ଭାଷା ହିଁ ଉଚ୍ଚାରିତ ହେଲା। ନିଜକୁ ନିଜେ ଶାସନ କଲା ପରି, ନା, ଝିଅମାନଙ୍କ କଥା ଭାବିବା ଭଲ ନୁହେଁ, ସେମାନେ ଅଲଗା, ଆମେ ଅଲଗା, ସେମାନଙ୍କ ସହିତ ଆମର କି ସମ୍ପର୍କ ଅଛି? ସୁମନ୍ୟୁକୃତି ନିରସ୍ତ୍ର ହେଲା ନାହିଁ, ମୋତେ ପଚାରିଲା, ଆଚ୍ଛା ସତ କୁହ ତ, ଇନ୍ଦୁକୁ ଦେଖିଲେ ତମକୁ କେମିତି ଲାଗେ? ଇନ୍ଦୁକୁ ଦେଖିଲେ ମୋତେ କିପରି ଲାଗେ ସେ କଥା ମୋର ଏବେ ସ୍ପଷ୍ଟ ମନେ ଅଛି। ଏବେ ମଧ୍ୟ ମୋ ମନ ଭିତରେ ଏକ ଚଞ୍ଚଳ ଶିହରିତ ଆବେଗ ଚହଟି ଉଠେ, ତାର ସେଇ 15 ବର୍ଷ ବୟସର କୁମାରୀ ରୂପ ମୁଁ ଭୁଲିପାରେ ନାହିଁ। ମଥାରେ ଗହଳ କଳା ବାଳ, ଯାହା ବେଶ ଲମ୍ବା ଓ ସୁନ୍ଦର, ଗାଢ଼ କଳା ଭୁରୁ ତଳେ ଉଜ୍ଜଳ ଗଭୀର ଦୁଇ ଆଖି, ନରମ ଓଠ ଓ ଧଳା ଧଳା ମୁକ୍ତା ପରି ସଜଡ଼ା ଦାନ୍ତ, ସବୁ ମିଶି ସେ କେବଳ ସୁନ୍ଦର ଦେଖାଯାଏ ନାହିଁ, ମହିମାନ୍ୱିତ ମନେ ହୁଏ। ଖୁବ୍ ଶାନ୍ତ ଧୀର ସ୍ୱଭାବର ଝିଅଟି ଥିଲା ସେ, ସ୍କୁଲର ସବୁଠାରୁ ଦୁର୍ଦ୍ଦାନ୍ତ ଛାତ୍ର ବି ତାକୁ ଚିଡ଼ିବା ପାଇଁ ସାହସ ପାଏ ନାହିଁ। ମୁଁ ଏତେ କଥା ଲେଖି ମଧ୍ୟ ଯେତିକି ବୁଝାଇ ପାରୁନାହିଁ, ସେତକ ସୁମନ୍ୟୁ ଖୁବ୍ ସଂକ୍ଷେପରେ ମୋତେ ସେଦିନ ବୁଝାଇ ଦେଇପାରିଥିଲା। ମୋର ଛୋଟିଆ ବେଶ ଭଲ ଝିଅଟିଏ ମନ୍ତବ୍ୟ ଶୁଣିବା ପରେ ଟିକିଏ ଚୁପ୍ ରହି ଚାପା ଦୀର୍ଘ ନିଶ୍ୱାସ ଛାଡ଼ି ସେ କହିଥିଲା, ତାକୁ ଦେଖିଲେ ମୋତେ କେମିତି ଲାଗେ ମୁଁ ଆଦୌ ବୁଝାଇ ପାରିବି ନାହିଁ ଦୀପକ, ତାକୁ କ୍ଲାସ୍ରେ ଦେଖିଲେ ମୋର ମନେ ହୁଏ ମୋ ଜୀବନରେ ଆଉ କିଛି ଲୋଡ଼ା ନାହିଁ, ଏ ଜୀବନରେ ମୁଁ ଆଉ କିଛି ଚାହେଁ ନାହିଁ, ମୁଁ ଏବେ ଏଇଠି ମରିଗଲେ ମଧ୍ୟ ମୋର କିଛି ଦୁଃଖ ନାହିଁ, ମୁଁ ସୁଖୀ, ମୁଁ ଧନ୍ୟ। କେବଳ ଦୂରରୁ ପଲକଟିଏ ଦେଖିପାରିବାର ଏ ଯେଉଁ ସନ୍ତୋଷ, ସେ କଥା ବୋଧହୁଏ କେତେକଙ୍କୁ ଅଦ୍ଭୁତ ମନେ ହେବ। ପଦେ ବି କଥା ନ କହି ନିକଟ ସାନ୍ନିଧ୍ୟର କୌଣସି ଲାଳସା ନ ରଖି ଏତିକିରେ ପରିତୃପ୍ତ ହେବାର ଦୃଷ୍ଟାନ୍ତ ବୋଧହୁଏ ବହୁତ ବେଶୀ ନାହିଁ। ସୁମନି କିନ୍ତୁ ସେହିପରି ଜଣେ। ମୁଁ କହିଲି, ମୋତେ ସେ କବିତାଟି ଟିକେ ଦିଅ, ମୁଁ ଆଉଥରେ ଭଲକରି ପଢ଼ିବି। କବିତାଟି ସେଦିନ ମୁଁ ତା ପାଖରୁ ନେଇ ପାଖରେ ରଖିଥିଲି। କେଉଁ ଦୁର୍ବୁଦ୍ଧିର ବଶବର୍ତ୍ତୀ ହୋଇ ଏପରି କାମଟିଏ ମୁଁ କରିଥିଲି ତାହା ମୁଁ ଆଜି ପର୍ଯ୍ୟନ୍ତ ଠିକ୍ ରୂପେ ବୁଝିପାରିନାହିଁ। ଏହା ପ୍ରକୃତରେ ଏକ ଦୁଃସାହସପୂର୍ଣ୍ଣ କାମ, ଅନ୍ତତଃ ମୋ ପକ୍ଷରେ। ଏପରି ଦୁଷ୍ଟାମୀ ମୁଁ ମୋ ଜୀବନରେ ପୂର୍ବରୁ କେବେ ବି କରିନଥିଲି, ପରେ କେବେ କରିବାକୁ ସାହସ ମଧ୍ୟ କରେ ନାହିଁ। ସେ ମୋର ପ୍ରଥମ ଓ ଶେଷ କଳୁଷିତ ଅପରାଧ। ନା, କଳୁଷିତ ବୋଲି ମୁଁ କହିବି ନାହିଁ, ଏହା ପାପ, ଏହା ମଧ୍ୟ ମୁଁ ସ୍ୱୀକାର କରେ ନାହିଁ। ତେବେ ଅପରାଧ ନିଶ୍ଚୟ ପ୍ରଚଳିତ ସାମାଜିକ ମୂଲ୍ୟବୋଧ ହିସାବରେ, କିନ୍ତୁ ମୋର ସେହି ଅପରାଧର ପ୍ରାୟଶ୍ଚିତ ମୁଁ କଲେ ନାହିଁ। ଯିଏ କଲା ସେ ସୁମନ୍ୟ। ତା ଆଖିରୁ ସେତେବେଳେ ଧାର ଧାର ଲୁହ ନିଗିଡ଼ି ପଡ଼ୁଥିଲା। ସେହି ଲୁହ ଓ ଉଦ୍ଗତ କୋହ ଭିତରେ ଥରି ଥରି ସେ ମୋତେ କହିଲା, ଯାହା କହିଲା ସେ ତ ପର କାହାଣୀ, ତା ପୂର୍ବରୁ ଯାହା ଘଟିଥିଲା ତା ପ୍ରଥମେ କହୁଛି। ସୁମନ୍ୟଠାରୁ କବିତାଟି ମୁଁ ନେବାର ଦୁଇ ଦିନ ପରେ ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ। ବଡ଼ ଗମ୍ଭୀର, ଥମ୍ ଥମ୍, ସେ ଜଣେ ବଡ଼ ଅଫିସର। ତାଙ୍କୁ ଆମ ସ୍କୁଲରେ ସମସ୍ତେ ଚିହ୍ନନ୍ତି। ତାଙ୍କ ସୁନ୍ଦର ଘରଟି ମଧ୍ୟ ଆମେ ସମସ୍ତେ ଦେଖିଛୁ। ଇନ୍ଦୁର ବାପା ସ୍କୁଲକୁ ଆସି ହେଡ଼ମାଷ୍ଟରଙ୍କ ସହିତ କ'ଣ କଥାବାର୍ତ୍ତା ହେଲେ, ତାପରେ ଚାଲିଗଲେ। ସେ ଚାଲିଯିବାର ଠିକ୍ ପରେ ପରେ ଆମ କ୍ଲାସ୍କୁ ହେଡ଼ ସାର୍ ଆସିଲେ, ହାତରେ ଗୋଟିଏ ଲମ୍ବା ବେତ। ସେହି ବେତର କରାମତି ଆମ କାହାରିକୁ ଅଜଣା ନୁହେଁ। କ୍ଲାସ୍ରେ ପହଞ୍ଚି ସେ ଗମ୍ଭୀର ସ୍ୱରରେ ଡାକିଲେ, ସୁମନ୍ୟୁ, ସୁମନ୍ୟୁ। କ୍ଲାସ୍ରେ ଅନ୍ୟମନସ୍କ ହୋଇ ବସି ରହିଥିଲା, ଯେମିତି ସେ ଅଧିକାଂଶ ସମୟ ବସି ରହିଥାଏ। ନିଜ ନାମ ଡକା ହେବା ଶୁଣି ସେ ଠିଆ ହୋଇପଡ଼ିଲା। ଏଠିକି ଆସ, ସୁମନ୍ୟୁ ଟେବୁଲ ପାଖକୁ ଗଲା। ହେଡ଼ ସାର୍ ତାଙ୍କ ହାତରେ ଧରିଥିବା ଗୋଟିଏ କାଗଜ ତାକୁ ଦେଖାଇ କହିଲେ, ଏଇଟା ତମେ ଲେଖିଛ? ସୁମନ୍ୟୁ କାଗଜଟି ଦେଖିଲା, ଚିହ୍ନି ପାରିଲା। ଏକ ଶିହରିତ ବିସ୍ମୟ ଖେଳିଗଲା ତା ଭିତରେ। ଏହି କାଗଜଟି ହେଡ଼ ସାର୍ଙ୍କ ହାତକୁ ଆସିଲା କିପରି? ମୁଁ ବି ଚମକି ଉଠିଲି, କିନ୍ତୁ ମୋ ଚମକିବାର ବି କାରଣ ଥିଲା, ଦୁଇ ଦିନ ତଳେ ମୁଁ ନିଜେ ତ ଏହି କବିତାଟିର ତଳେ ସୁମନ୍ୟୁ ମିଶ୍ର ନାମ ଲେଖି ଡାକରେ ପଠାଇ ଦେଇଥିଲି ଇନ୍ଦୁ ଘରର ଠିକଣାରେ। ତା ଘରର ଠିକଣା ଆମ ସ୍କୁଲରେ ନ ଜାଣେ କିଏ? ଏମିତି ମୁଁ କାହିଁକି କରିଥିଲି? କାହିଁକି? ନା, ମୁଁ ନିଜେ ମଧ୍ୟ ଜାଣେ ନାହିଁ, ଭଗବାନଙ୍କ ଦୁହାଇ ମୁଁ ଜାଣେ ନାହିଁ, କିନ୍ତୁ ପଠାଇ ଦେଇଥିଲି କାଗଜଟି ଡାକରେ। ଆଜି ଇନ୍ଦୁର ବାପା ଆମ ସ୍କୁଲକୁ ଆସିଥିଲେ। ବର୍ତ୍ତମାନ ହେଡ଼ ସାର୍ଙ୍କ ହାତରେ ସେହି ଅଭିଶପ୍ତ କାଗଜ ଖଣ୍ଡିକ ମୋ ଆଖି ଆଗରେ ଏବେ ସମ୍ପୂର୍ଣ୍ଣ ଚିତ୍ରଟି ସ୍ପଷ୍ଟ, ଦିନ ଆଲୁଅ ପରି। ସୁମନ୍ୟୁର ଓଠରୁ ଏକ ନିରୁକ୍ତ ଯନ୍ତ୍ରଣାର ଭାଷା ବାହାରି ଆସିଲା। ତା ଉପରେ ସଫାସଫ ବେତ ଚାଲିଛି। ହେଡ଼ ସାର୍ ଅତି ରାଗି ଲୋକ, ପୁଣି ତାଙ୍କର ନୀତି ନିୟମ ଜ୍ଞାନ ଅତି ବେଶୀ। ସୁମନ୍ୟୁର ଯେ ଆଜି ନିସ୍ତାର ନାହିଁ ସେ କଥା ବୁଝିପାରି କମ୍ପି ଉଠିଲି ମନ ଭିତରେ। ହେଡ଼ ସାର୍ଙ୍କ ବେତ ସାପର ଲହଲହ ଜିଭ ସୁମନ୍ୟୁର ନରମ ଦୁର୍ବଳତାକୁ ଚାଟି ଯାଉଥାଏ। ସେହି ବିଷାକ୍ତ ଜ୍ୱାଳାରେ ସୁମନ୍ୟୁ ତଳେ ବସି ପଡ଼ିଲା, ଦୁଇ ହାତରେ ମୁହଁକୁ ଘୋଡ଼ାଇ ରଖି ଉଦ୍ଗତ ଲୁହର ଧାରାଶ୍ରବଣକୁ ଲୁଚାଇ ରଖି, କିନ୍ତୁ ତା କୋହତ ଲୁଚି ପାରିଲା ନାହିଁ। ସୁମନ୍ୟୁ ଦେହରେ ନୋଳା ବସି ଯାଇଥାଏ। ଦଣ୍ଡ ଦେଇସାରି ହେଡ଼ ସାର୍ ଗୋଟିଏ ଛୋଟ ଭାଷଣ ଦେଇଥିଲେ ଆମକୁ, ମଣିଷ ଜୀବନରେ ଚରିତ୍ର ହିଁ ସବୁଠାରୁ ବଡ଼ କଥା, ଯାହାର ଚରିତ୍ର ନାହିଁ ସେ ପଶୁ। ସେ ସତରେ କଳ୍ପନା କରିପାରିନଥିଲେ ଯେ ସୁମନ୍ୟୁ ନାମକ ଏକ ମେଧାବୀ ଛାତ୍ର ଏପରି ନୀଚ କାମଟିଏ କରିବ। ଯେଉଁ ଆର୍ଯ୍ୟଭୂମି ଭାରତବର୍ଷରେ ମହାତ୍ମା ଗାନ୍ଧୀ ଓ ବୁଦ୍ଧଙ୍କ ପରି ମହାମାନବ ଜନ୍ମ ନେଇଛନ୍ତି, ଇତ୍ୟାଦି ଇତ୍ୟାଦି। ହେଡ଼ ସାର୍ଙ୍କ ଭାଷଣ ଆହୁରି ବଢ଼ିଥାନ୍ତା ବୋଧହୁଏ, କିନ୍ତୁ ଖେଳ ଛୁଟିର ଘଣ୍ଟା ବାଜି ଉଠିଲା, ସେ ବିଦାୟ ନେଲେ। ଏହି ଆକସ୍ମିକ ଘଟଣାରେ ହତବାକ୍ ଓ ବିମୁଢ଼ ଅନ୍ୟାନ୍ୟ ସବୁ ଛାତ୍ରମାନେ ମଧ୍ୟ ସାଙ୍ଗେ ସାଙ୍ଗେ କ୍ଲାସ୍ ଛାଡ଼ି ଚାଲିଗଲେ, ବୋଧହୁଏ ଟିକେ ଅଧିକ ତରତର ହୋଇ। କ୍ଲାସ୍ ନିର୍ଜନ ହୋଇଗଲା ପରେ ମୁଁ ସୁମନ୍ୟୁ ପାଖକୁ ଗଲି। ସୁମନ୍ୟୁ ଟେବୁଲ ପାଖରେ ସେମିତି ଆଣ୍ଠୁ ମାଡ଼ି ବସି ଆଖି ଲୁହ ପୋଛୁଥାଏ। ସୁମନ୍ୟୁ, ମୁଁ ଭୀତ ସ୍ୱରରେ ଡାକିଲି। ତାର ଆହତ ଦେହରେ ହାତ ଦେବା ପାଇଁ ମୋର ସାହସ ହେଉନଥାଏ, ସେ ମୋ ଡାକ ଶୁଣିଲା ନାହିଁ। ସୁମନ୍ୟୁ ଭାଇ, ମୋର ଦୋଷ ହୋଇଛି, ମୁଁ ତୁମକୁ ନ କହି ମୋ ଭିତରେ କେଉଁଠି ଏତେ ଲୁହ, ଏତେ ଦୁଃଖ, ଏତେ ଅନୁତାପ ଜମି ରହିଥିଲା କେଜାଣି। ମୁଁ ଭୋ ଭୋ କରି କାନ୍ଦି ଉଠିଲି। ତାର ଗୋଟିଏ ହାତକୁ ମୋର ମୁହଁରେ ଚାପି ରଖି ସୁମନ୍ୟୁ ତା ହାତଟି ମୋ ହାତରୁ ଛଡ଼ାଇ ନେଲା। ମୁଁ ତା ପାଖରେ ବସି ସେମିତି କାନ୍ଦିବାକୁ ଲାଗିଲି। ତା ଆଖି ଏବେ ଶୁଖିଲା, କିନ୍ତୁ ମୋ ଆଖିରୁ ଧାର ଧାର ଲୁହ ବହି ଚାଲିଲା। ମୁଁ ବିକଳ ହୋଇ କହିଲି, ମୋତେ କ୍ଷମା କର ସୁମନ୍ୟୁ, ମୁଁ ଜାଣିନଥିଲି। ସୁମନ୍ୟୁର ହାତ ଏଥର ମୋ ଆଡ଼କୁ ଲମ୍ବି ଆସିଲା। ମୋ ପିଠି ଉପରେ ହାତ ରଖି ସେ ଅଶୁଭ ସଜଳ କଣ୍ଠରେ କହିଲା, ମୁଁ ତୁମର କି ଦୋଷ କରିଥିଲି ଦୀପକ, ତୁମେ ଏମିତି ମୋତେ? ମୋର ଦୋଷ ହୋଇଛି ସୁମନ୍ୟୁ, ମୋତେ କ୍ଷମା କର। ମୁଁ ଏବେ ମୁହଁ ଦେଖେଇବି କାହାକୁ? ମୁଁ ବଞ୍ଚିବି କିପରି? ସେଦିନର ବର୍ଣ୍ଣନା ଆଉ ଦୀର୍ଘ କରିବା ମୋର ଅଭିପ୍ରାୟ ନୁହେଁ। ତେବେ ଏତିକି ଲେଖିଲେ ଯଥେଷ୍ଟ ହେବ ଯେ ସେଦିନ ସୁମନ୍ୟୁ ପଛ ସିଟ୍ରେ ବସି ରହି ନିଶବ୍ଦରେ କାନ୍ଦୁଥିଲା ଓ ମୁଁ ଅଲକ୍ଷ୍ୟରେ ତା ପିଠି ଆଉଁସି ଦେଉଥିଲି। କ୍ଲାସ୍ ଶେଷ ହେବା ପରେ ହେଡ଼ ସାର୍ଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଡିଟେନ୍ ରହିଥିଲା ସନ୍ଧ୍ୟା 6 ପର୍ଯ୍ୟନ୍ତ। ମୁଁ ସ୍କୁଲ ଗେଟ୍ ପାଖରେ ଠିଆ ହୋଇ ଅଧୀର ଭାବରେ ତାକୁ ଅପେକ୍ଷା କରିଥିଲି। ସନ୍ଧ୍ୟା 6 ବେଳେ ବିଶର୍ଣ୍ଣ ମ୍ରିୟମାଣ ହୋଇ ଗୋଟିଏ କିଶୋର କ୍ଲାସରୁମ୍ ଛାଡ଼ି ବାହାରକୁ ଆସିଥିଲା। ସାରା ଦିନର ଶାରୀରିକ ନିର୍ଯାତନା ଓ ମାନସିକ ଯନ୍ତ୍ରଣାରେ ସେ ନଇଁ ପଡ଼ିଛି ଆଗକୁ, ମୁଣ୍ଡବାଳ ଅବିନ୍ୟସ୍ତ, ଆଖି ଲାଲ, ଓଠ କମ୍ପୁଛି। ସେ ଗେଟ୍ ପାଖକୁ ଆସିବା କ୍ଷଣି ମୁଁ ଆଗେଇ ଯାଇଥିଲି। ମୁଁ ଜାଣେ ସୁମନ୍ୟୁ ମୋ ଅପରାଧକୁ କ୍ଷମା ଦେବ ନାହିଁ, ମୁଁ ତାର ଏହି ବିପର୍ଯ୍ୟୟର ଏକମାତ୍ର କାରଣ। ଆଜି ମୋତେ ଏହି ଦଣ୍ଡ ଦିଆଯିବା ଉଚିତ ଥିଲା, କିନ୍ତୁ ମୁଁ ଦଣ୍ଡ ପାଇଲି ନାହିଁ। ଯିଏ ଦଣ୍ଡ ପାଇଲା ସେ ସୁମନ୍ୟୁ, କେହି ଜାଣିଲେ ନାହିଁ ଯେ ମୁଁ ହେଉଛି ଦୋଷୀ, ସୁମନ୍ୟୁ ନିର୍ଦ୍ଦୋଷ। ଏକଥା ଭାବି ଭାବି ଆଗେଇ ଯାଉ ଯାଉ ମୁଁ ହଠାତ୍ ରହିଗଲି। ଦେଖିବାକୁ ପାଇଲି ଗେଟ୍ ସେ ପାଖରୁ ଆଉ ଜଣେ ବାହାରି ଆସୁଛି, ଅଶରୀରୀ ଛାୟା ପରି। ସନ୍ଧ୍ୟାର ଛାୟା ଅନ୍ଧକାର ଭିତରେ ସେପଟୁ ଯିଏ ବାହାରି ଆସିଲା ତାକୁ ମୁଁ ଚିହ୍ନି ପାରିଲି, ସେ ହେଉଛି ଇନ୍ଦୁ। ଇନ୍ଦୁ କଥା ମୁଁ ଏଯାଏ କିଛି କହିନାହିଁ, ହେଲେ ତା ସମ୍ପର୍କରେ ଆଉ କହିବାର ବା ଥିଲା କ'ଣ। ସେ ଦିନସାରା ଅତି ଗମ୍ଭୀର ହୋଇ ନିଜ ସ୍ଥାନରେ ବସି ରହିଥିଲା। ସୁମନ୍ୟୁ ଯେବେ ବେତମାଡ଼ ଖାଇ କାନ୍ଦୁଥିଲା, ହେଡ଼ ସାର୍ ଯେତେବେଳେ ତାର ଚରିତ୍ର ଉପରେ ଭାଷଣ ଦେଉଥିଲେ, ଯେତେବେଳେ ପିଅନ ନୋଟିସ୍ ନେଇ ଆସିଲା ଯେ ସୁମନ୍ୟୁ ଆଜି 6 ଯାଏଁ ଡିଟେନ୍ ରହିବ, ସାରା ସମୟ ଇନ୍ଦୁ ଥିଲା ନିରବ ନିଶ୍ଚଳ, ଯେମିତି ତା ଦେହରେ ପ୍ରାଣ ନାହିଁ। ସେ ପଥର ପାଲଟି ଯାଇଛି, ଏବେ କିନ୍ତୁ ମୋ ସାମ୍ନାରେ ଇନ୍ଦୁ। ସେ ଗେଟ୍ ସେପଟରୁ ଧୀର ପାଦରେ ବାହାରି ଆସିଲା, ଛପି ଛପି ଅତି ସନ୍ତର୍ପଣରେ। ସାମ୍ନାରେ ଇନ୍ଦୁକୁ ଦେଖି ସୁମନ୍ୟୁ ଥମକି ଠିଆ ହୋଇପଡ଼ିଲା, କିନ୍ତୁ କିଛି ସେ କହିବା ପୂର୍ବରୁ ଶୁଣାଗଲା ଇନ୍ଦୁର ବାଷ୍ପରୁଦ୍ଧ ଆବେଗ କମ୍ପିତ କଣ୍ଠସ୍ୱର, ସୁମନ୍ୟୁ ମୁଁ ତୁମକୁ ଭଲ ପାଏ। ନିରବ ନିର୍ଜନ ସେତେବେଳେ ସାରା ପୃଥିବୀ ଯେପରି, ଆକାଶରେ ସନ୍ଧ୍ୟାର ବିଶର୍ଣ୍ଣ ଅନ୍ଧାର, ପବନର ଗତି ନାହିଁ, ସାରା ପରିବେଶ ଶୂନ୍ୟ ଓ ନିର୍ଜନ। ସେହି ପରିବେଶ ଭିତରେ ଏ ସ୍ୱୀକାରୋକ୍ତି ଶୁଣାଗଲା, ଅଦ୍ଭୁତ, ଅସହାୟ ଓ ବିଦୀର୍ଣ୍ଣ। ମୋର ମନେ ହେଲା ଯେମିତି ସେହି ସ୍ୱରଟି ନିଶବ୍ଦରେ ବ୍ୟାପିଯାଇ ସାରା ଆକାଶ ଓ ଅନ୍ଧକାରକୁ ଆଚ୍ଛନ୍ନ କରିଦେଲା, ମୁମୂର୍ଷୁ ପବନରେ ପ୍ରାଣସ୍ପନ୍ଦନ ସଞ୍ଚାରି ଦେଲା। ତାପରେ ଇନ୍ଦୁ ସୁମନ୍ୟୁର ଅତି ନିକଟକୁ ଚାଲି ଆସିଲା, କହିଲା, ସୁମନ୍ୟୁ ମୁଁ ତୁମକୁ ସତରେ ଭଲ ପାଏ। ଗଭୀର ବେଦନା ଓ ଅଶ୍ରୁରେ ଇନ୍ଦୁର ସ୍ୱର ସଜଳ ହୋଇଉଠିଲା, ତାର ନିଶ୍ୱାସର ଗତି ଦ୍ରୁତ ହୋଇଉଠିଲା। ଯେମିତି ସେ ଦୁଇ ହାତରେ ସୁମନ୍ୟୁକୁ ନିଜ ଛାତିରେ ଚାପି ଧରିଲା, ଗଭୀର ରୂପେ ତା ଓଠରେ ଚୁମ୍ବନ ଦେଲା, ତାପରେ ଗୋଟିଏ ଝଟକାରେ ନିଜକୁ ମୁକ୍ତି କରି ନେଇ କେଉଁ ଅନ୍ଧାରରେ ମିଶିଗଲା। ଏବଂ ସୁମନ୍ୟୁ ଏକ ବଜ୍ରାହତ ବୃକ୍ଷ ପରି କିଛି ସମୟ ନିରବରେ ସେଇଟି ଠିଆ ହୋଇ ରହିଲା, ତଳକୁ ମୁଣ୍ଡ ପୋତି ସ୍ଥିର ନିଶ୍ଚଳ, ଯେମିତି ତା ଛାତି ହଠାତ୍ ନିଷ୍ପନ୍ଦ ହୋଇଯାଇଛି, ନିଶ୍ୱାସ ଯାଉନାହିଁ, ଦେହରେ ପ୍ରାଣ ନାହିଁ। ତାପରେ ଟିକିଏ କମ୍ପି ଉଠିଲା ତାର ଦେହ, ସେ ଧୀର ପାଦରେ ଚାଲିବାକୁ ଲାଗିଲା, ପ୍ରେତାୟିତ ଗତି ପରି ନିରୁଦ୍ଦିଷ୍ଟ। ମୁଁ ମୋର ଲୁଚିବା ସ୍ଥାନରେ ହିଁ ଆପଣଙ୍କୁ ଗୋପନ କରି ରଖିଲି, ପଦାକୁ ବାହାରିଲି ନାହିଁ ବହୁତ ସମୟ ଧରି। ତାପରେ ଆକାଶର ଅସଂଖ୍ୟ ତାରା ମୋତେ ଯାଇଁ ମିଟମିଟ ହସିବା ପରେ ଗୋଟିଏ ଆହତ ପଶୁ ପରି ମୁଁ ବାହାରି ଆସିଲି। ପରଦିନଠାରୁ କିନ୍ତୁ ଆଉ ସୁମନ୍ୟୁର ଦେଖା ମିଳିଲା ନାହିଁ, ନା ତା ପରଦିନ ବି ନୁହେଁ। କ୍ରମଶଃ ଗୋଟିଏ ଗୁଜବ ରଟିଲା କ୍ଲାସ୍ରେ, ସୁମନ୍ୟୁ ଘର ଛାଡ଼ି କୁଆଡ଼େ ଚାଲିଯାଇଛି, କାହାକୁ କିଛି ନ କହି ନ ଶୁଣି। ଠିକ୍ ସେଇଦିନ ରାତିରେ ହିଁ ଅବଶିଷ୍ଟ ଯେତେଦିନ ମୁଁ ସେ ସହରରେ ଥିଲି, ସୁମନ୍ୟୁର କୌଣସି ଖବର ମୋତେ ଆଉ ମିଳିନାହିଁ। ମୁଁ ସ୍କୁଲ ପାସ୍ କରି କଟକକୁ ଆସି କଲେଜରେ ନାମ ଲେଖାଇଲି, ତାପରେ ମୋ ଜୀବନର 25 ପାଣି ପରି ବହିଯାଇଛି, ମୁଁ କିନ୍ତୁ ତା ଖବର ଆଉ ପାଇନାହିଁ। ମୁଁ ଜାଣେ ନାହିଁ ସୁମନ୍ୟୁ ଏବେ କେଉଁଠି ଅଛି, ମୁଁ ଜାଣେ ନାହିଁ ସେ ବଞ୍ଚିଛି କି ନାହିଁ, ହୁଏତ ସେ ଏଇଠି କେଉଁଠି ଅଛି ଆମ ଭିତରେ, ହୁଏତ ସେ ମୋର ଏଇ ଗପଟି ପଢ଼ିବ, ପଢ଼ି ହସିଦେବ, କା ପୁରୁଷ ଭୀରୁ, ଏତିକି ସେ କହିବ ମନେ ମନେ। ମୁଁ କା ପୁରୁଷ ନିଶ୍ଚୟ, ଭୀରୁ ନିଶ୍ଚୟ, ନହେଲେ ସେଦିନର ସେଇ ଘଟଣାଟି ପରେ ମୁଁ ମୋର ଅପରାଧଟିକୁ ଏମିତି ନିଜ ଭାବରେ ଲୁଚାଇ ରଖିଥାନ୍ତି କିପରି। ମୋର କ'ଣ ଏତିକି ସତ୍ସାହସ ଥିଲା ଯେ ମୁଁ ଯାଇ କହିଥାନ୍ତି ଏହି କବିତାଟି ସୁମନ୍ୟୁ ପଠାଏ ନାହିଁ, ପଠାଇଛି ଇନ୍ଦୁ ପାଖକୁ, ମୋତେ କି ଦଣ୍ଡ ଦେଉଛନ୍ତି ଦିଅନ୍ତୁ। ନା ସେ କଥା ମୁଁ କହିପାରିଲି ନାହିଁ, ତାର କାରଣ ମୁଁ ଇନ୍ଦୁକୁ କେବେ ହୃଦୟ ଦେଇ ଭଲ ପାଇ ନାହିଁ, କେବଳ ତାର ରୂପକୁ ଦେଖି ମୁଗ୍ଧ ଓ ସନ୍ତୁଷ୍ଟ ହୋଇଛି ମାତ୍ର। ତାରି ଆକର୍ଷଣ କରିବା ହିଁ ଥିଲା ମୋର ମୁଗ୍ଧ ସନ୍ତୁଷ୍ଟ ମନର କାମନା। ସେଇଥିପାଇଁ ଏକ କାପୁରୁଷ ପରି ଏକ ଭୀରୁ ପରି ମୁଁ ଆତ୍ମଗୋପନ କରିଗଲି। କିନ୍ତୁ ସୁମନ୍ୟୁ ଆଖିର ଲୁହ ଓ ହୃଦୟର ଯନ୍ତ୍ରଣା ନେଇ ସେ ଚାଲିଗଲା ବୋଧହୁଏ ଖୁବ୍ ଦୂରକୁ ଖୁବ୍ ଦୂରକୁ। ଯେଉଁ ଦୂରତ୍ୱ ଅତିକ୍ରମ କଲେ ପାଇବା ଓ ନ ପାଇବାର ଅର୍ଥ ଏକ ହୋଇଯାଏ, ଆନନ୍ଦ ଓ ବେଦନାର ପାର୍ଥକ୍ୟ ଦୂର ହୋଇଯାଏ। ସେଇ ଦୂରତ୍ୱ ବୋଧହୁଏ ସମସ୍ତେ ଅତିକ୍ରମ କରିପାରନ୍ତି ନାହିଁ। ଶ୍ରୋତା ବନ୍ଧୁ, ଏଇଠି ସମାପ୍ତ ହେଲା ତରୁଣକାନ୍ତି ମିଶ୍ରଙ୍କର ଗଳ୍ପ କୋମଳ ଗାନ୍ଧାର। ଧନ୍ୟବାଦ, ନମସ୍କାର।